ओम शांति। आज सकार महावाक्य 17 जुलाई 2025 मधुर सन्तान मने जदि महान हेबा को चाहुच तेबे प्रत्येह निजर चार्ट को देख कौनसी कर्मेन्द्रिय जेपरी धोखा न देउ आखि बहु धोखावाज अटे ताको आयतरे रख। प्रश्न सबुठारु खराब अभ्यास कोण सेथुरु मुक्त हेबार उपाय कोण। उत्तर सबुठारु खराब अभ्यास हेउची पाटीर स्वाद। जदि कोनोसे भल जिनिष देखिले त लुचाई करी खाइदेबे। लुचाइबा अर्थात चोरी करिबा। माया मध्य चोरी रूपरे बहुतंकु नाक कानरु धरि नै थाए। एथिरु बंचिबार उपाय हला जदि कोनोसे जिनिष प्रति बुद्धि जाउची तेबे निजे निजकु दंड दियो। खराब अभ्यास गुड़ी को दूर करिबा पाए निजे निजकु खूब धिक्कार कर। ओम शांति। आत्मा अभिमानी होई बसिछ। प्रत्येक कथा निजे निजकु पचारिबा उचित। आमे आत्मा अभिमानी स्थिति रे स्थित होई बापांकु मन्ने पकाउछु। गायन मध्य रहिछि जे शिव शक्ति पांडव सेना एठारे शिव बाबांकर सेना माने बसिछन्ति ना। से सेना मानक पाखे केवल युवक था बुढ़ा अथवा पिला आदि न था। सेनार बुढ़ा पिला युवक आदि समस्ते बसिंटे माया उपरे विजय प्राप्त करुवा सेना। एबे माया उपरे विजय प्राप्त कर बाबा बेहदर वर्षा नेब। पाने जानते माया बहुत शक्तिशाली समस्तंकु कर्मेन्द्रिय ही सबुठारु अधिक धोखा दे थाए। चार्ट रे एक कथा मध्य लेखो जे आज क्यों कर्मेन्द्रिय धोखा देला। आज अमुक को देखिले इच्छा हेला हाथ लगाइबी एभली करिबी आखि बहुत क्षति करि थाए। तेनो प्रत्येक कर्मेन्द्रिय को देखो क्यों कर्मेन्द्रिय बहुत क्षति करुछि। एहा उपरे सूरदासंकर मध्य उदाहरण दिया जाउछि। तेबे निजकु जांच करिबा उचित। आखे बहुत धोखा दे थाए। भला संतान मानु को मध्य माया धोखा दे थाए। जदियो सेवा भला करुछंती किंतु आखे धोखा दे थाए। एहा उपरे बहुत जांच करबा को हेबो। काहे कि ना ये बहुत बड़ा शत्रु अटे जी कि आमर पद को भ्रष्ट कर देउची। सेंसेबल अर्थात बुद्धिमान संतान माने भला भाबरे नोट करबा उचित। डायरी निजर पॉकेट रे रखिबा दरकार। जेपरि भक्ति मार्ग रे बुद्धि अन्य आड़क गले निजक चुमुटि दे थांति तुमि मते निजक दंड देबा उचित। बहुत सावधान रहिबा दरकार। कोनोसी कर्मेन्द्रिय धोखा त देउ नाही। सेथिरु निजक दूरे रखिबा उचित। ठिया होई देखिबा उचित नुहे। स्त्री पुरुषक भितरे मते बहुत हंगामा हेउछि। परस्पर को देखिबा द्वारा काम विकार दृष्टि चली जाउची। सेथिपई सन्यासी माने आखि बंद करि बसी थांते। केतेक सन्यासी त स्त्री मानंकु पछ करि बसी थांते। सेई सन्यासी आदि को कोन मिलुचि अति बेसी 10-20 लाख किंबा कोटिए टंका एकत्र करि थांते। मृत्यु होइगला बा सब किछि खलास। पुणी अन्य जन्म रे नुआ करि एकत्र करबाकु पड़िबो। तुमको तो जहा किछि मिलुचि ताहा अविनाशी वर्षा होई जाउचि। सेठारे धनर लालसा ही रही बनाए। एपरी कोनोसी अप्राप्ति रही बनाए जहा पई मुंड पिटिबाकु पड़िबो। कलि युगर अंतिम समय एवं सत्य युगर आदि समय भितरे राति दिनर फरक रहिछि। सेठारे तो अपार खुशी रहिबो। एठारे किछि हेले खुशी नै। बाबा सर्वदा कहुछन्ति संगम शब्द सहित पुरुषोत्तम शब्द निश्चय लेख। परिष्कार भावरे शब्द कहिबा उचित। तेबे बुझाइबा को सहज हेबो। बाबा नरकवासी रु स्वर्गवासी मनुष्य रु देवता करुछन्ति। तेनो निश्चिंत संगम जुगरे ही आसिबे ना। किंतु मनुष्य माने घोर अंधकार रे अछन्ति। स्वर्ग कोन ए कथा जाने नहन्ति। अन्य धर्मावलंबी माने तो स्वर्ग को देखि पारिबे नहीं। सेतिपई बाबा कहुछन्ति तुम्हारा धर्म बहुत सुखदायी अटे ताको स्वर्ग बोली कहा जाउछि। किंतु एक कथा बुझु नहंती जे आमे मध्य स्वर्ग को जाई पारिबो। कहा को हेले मध्य एक कथा जाना नहीं। भारतवासी मते एहा को भूली जाइछन्ति। ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ କହି ଦେଉଛନ୍ତି। ଖ୍ରୀଷ୍ଟିଆନ ମାନେ ନିଜେ କହୁଛନ୍ତି ଯେ ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। ଲକ୍ଷ୍ମୀ ନାରାୟଣଙ୍କୁ ଦେବୀ ଦେବତା ବୋଲି କୁହାଯାଉଛି। ତେବେ ନିଶ୍ଚିନ୍ତ ଈଶ୍ୱର ହିଁ ଦେବୀ ଦେବତା କରିବେ, ତେଣୁ ମେହନତ କରିବା ଦରକାର। ପ୍ରତିଦିନ ନିଜର ଚାର୍ଟ ଦେଖିବା ଦରକାର, କେଉଁ କର୍ମେନ୍ଦ୍ରିୟ ଧୋକା ଦେଉଛି। ଜୀବ ମଧ୍ୟ କିଛି କମ ନୁହେଁ, କୌଣସି ଭଲ ଜିନିଷ ଦେଖିବେ ତ ଲୁଚାଇ ଖାଇଯିବେ। ବୁଝିପାରୁନାହାନ୍ତି ଯେ ଏହା ମଧ୍ୟ ପାପ ଅଟେ, ଏହାକୁ ମଧ୍ୟ ଚୋରି କୁହାଯିବ। ତାହା ପୁଣି ଶିବ ବାବାଙ୍କ ଯଜ୍ଞରୁ ଚୋରି କରିବା ବହୁତ ଖରାପ ଅଟେ। କାଣିଚାଏ ଚୋରି କରିବା ମଧ୍ୟ ଲକ୍ଷେ ଟଙ୍କା ଚୋରି କରିବା ସହ ସମାନ, କିନ୍ତୁ ବହୁତଙ୍କୁ ମାୟା ନାକରୁ ଧରି ପକାଉଛି। ତେବେ ଏହିସବୁ ଖରାପ ଅଭ୍ୟାସକୁ ଛାଡ଼ିବାକୁ ହେବ, ନିଜକୁ ତିରସ୍କାର କରିବା ଉଚିତ। ଯେ ପର୍ଯ୍ୟନ୍ତ ଖରାପ ଅଭ୍ୟାସ ଥିବ ସେ ପର୍ଯ୍ୟନ୍ତ ଉଚ୍ଚ ପଦ ପାଇପାରିବ ନାହିଁ। ସ୍ୱର୍ଗକୁ ଯିବା ତ ବଡ଼ କଥା ନୁହେଁ, କିନ୍ତୁ କେଉଁଠି ରାଜାରାଣୀ କେଉଁଠି ପ୍ରଜା। ତେଣୁ ବାବା କହୁଛନ୍ତି କର୍ମେନ୍ଦ୍ରିୟକୁ ବହୁତ ଯାଞ୍ଚ କରିବାକୁ ହେବ, କେଉଁ କର୍ମେନ୍ଦ୍ରିୟ ଧୋକା ଦେଉଛି। ପୋଥମେଲ ଅର୍ଥାତ ହିସାବ ବାହାର କରିବା ଦରକାର, ଏହା ମଧ୍ୟ ବ୍ୟାପାର ଅଟେ ନା। ବାବା ବୁଝାଉଛନ୍ତି ମୋ ସହିତ ବ୍ୟାପାର କରିବାକୁ ହେବ, ଉଚ୍ଚ ପଦ ପାଇବାକୁ ହେଲେ ଶ୍ରୀମତ ଅନୁସାରେ ଚାଲ। ବାପା ନିର୍ଦ୍ଦେଶ ଦେବେ, କିନ୍ତୁ ସେଥିରେ ମଧ୍ୟ ମାୟା ବିକାଇବ, କରିବାକୁ ଦେବ ନାହିଁ। ବାପା କହୁଛନ୍ତି ଏକଥା ଭୁଲି ଯାଉ ନାହିଁ, ହେଳା କଲେ ବହୁତ ପଶ୍ଚାତାପ କରିବାକୁ ପଡିବ, ପୁଣି ଉଚ୍ଚ ପଦ ପାଇପାରିବ ନାହିଁ। ଏବେ ତ ଖୁସିରେ କହୁଛନ୍ତି ଯେ ଆମେ ନରରୁ ନାରାୟଣ ହେବୁ, କିନ୍ତୁ ନିଜକୁ ପଚାର କେଉଁଠି କର୍ମେନ୍ଦ୍ରିୟ ଧୋକା ଦେଉ ନାହିଁ ତ। ନିଜର ଉନ୍ନତି କରିବାକୁ ହେଲେ ବାବା ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ତାକୁ କାର୍ଯ୍ୟରେ ଲଗାଅ। ସାରା ଦିନର ହିସାବ ଦେଖ, ବହୁତ ଭୁଲ ହେଉଛି, ଆଖି ବହୁତ ଧୋକା ଦେଉଛି। ଯଦି କାହା ଉପରେ ଦୟା ଆସିଲା ତେବେ ତାଙ୍କୁ ଖୁଆଇବେ, ଉପହାର ଦେବେ, ଏହିଭଳି ନିଜର ସମୟ ବହୁତ ନଷ୍ଟ କରୁଛନ୍ତି। ମାଳାର ଦାନା ହେବାରେ ବହୁତ ମେହନତ କରିବାକୁ ହେବ, 8 ରତ୍ନ ହେଉଛି ମୁଖ୍ୟ, 9 ରତ୍ନ ମଧ୍ୟ କହିଥାନ୍ତି, 1 ହେଲେ ବାବା, ବାକି ହେଉଛନ୍ତି 8। ବାବାଙ୍କର ଚିହ୍ନ ତ ମଝିରେ ରହିବା ଦରକାର ନା। କୌଣସି ଗ୍ରହଚାରୀ ଆସିଲେ 9 ରତ୍ନର ଆଙ୍ଗୁଠି ଆଦି ପିନ୍ଧିଥାନ୍ତି। ଏତେ ଢେର ପୁରୁଷାର୍ଥୀ ମାନଙ୍କ ମଧ୍ୟରୁ 8 ଜଣ ପାସ୍ ୱିଥ୍ ଅନର୍ସ ସମ୍ମାନର ସହ ଉତ୍ତୀର୍ଣ୍ଣ ହେଉଛନ୍ତି। 8 ରତ୍ନର ବହୁତ ମହିମା ରହିଛି। ଦେହ ଅଭିମାନରେ ଆସିବା ଦ୍ୱାରା କର୍ମେନ୍ଦ୍ରିୟ ବହୁତ ଧୋକା ଦେଉଛି। ଭକ୍ତି ମାର୍ଗରେ ମଧ୍ୟ ଚିନ୍ତା ରହିଥାଏ ଯେ ମୁଣ୍ଡ ଉପରେ ବହୁତ ପାପ ଅଛି, ସେଥିପାଇଁ ଭାବୁଛନ୍ତି ଦାନ ପୁଣ୍ୟ କରିଲେ ପାପ କଟିଯିବ। ସତ୍ୟ ଯୁଗରେ କୌଣସି ଚିନ୍ତାର କଥା ରହିବ ନାହିଁ, କାହିଁକି ନା ସେଠାରେ ରାବଣ ରାଜ୍ୟ ହିଁ ନାହିଁ। ସେଠାରେ ମଧ୍ୟ ଯଦି ଏପରି କଥା ରହିବ ତେବେ ସ୍ୱର୍ଗ ଏବଂ ନର୍କରେ ଫରକ ରହିବ ନାହିଁ। ତୁମମାନଙ୍କୁ ଏତେ ଉଚ୍ଚ ପଦ ମିଳୁ ସେଥିପାଇଁ ଭଗବାନ ବସି ପାଠ ପଢାଉଛନ୍ତି, କିନ୍ତୁ ବାବା ମନେ ପଡୁନାହାନ୍ତି। ତେବେ ଶିକ୍ଷାଦାତା ଶିକ୍ଷକଙ୍କୁ ତ ମନେ ପକାଅ। ଆଚ୍ଛା, ଏ କଥା ମନେ ପକାଅ ଯେ ଆମର ଏକମାତ୍ର ବାପା ହିଁ ସତ୍ଗୁରୁ ଅଟନ୍ତି। ମନୁଷ୍ୟମାନେ ଆସୁରୀ ମତରେ ବାପାଙ୍କର କେତେ ତିରସ୍କାର କରିଛନ୍ତି, ବାବା ଏବେ ସମସ୍ତଙ୍କ ଉପରେ ଉପକାର କରୁଛନ୍ତି, ତୁମେ ମଧ୍ୟ ଉପକାର କରିବା ଉଚିତ। କାହାର ମଧ୍ୟ ଅପକାର କର ନାହିଁ, କାହା ପ୍ରତି କୋଉ ଦୃଷ୍ଟି ରଖ ନାହିଁ। ଯଦି ଏଭଳି କରୁଛ ତେବେ ନିଜର ହିଁ କ୍ଷତି କରୁଛ, ଏହି ଭାଇବ୍ରେସନ ପୁଣି ଅନ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବାପା କହୁଛନ୍ତି ଏହା ବହୁତ ବଡ ଲକ୍ଷ୍ୟ ଅଟେ, ତେଣୁ ପ୍ରତିଦିନ ନିଜର ଚାର୍ଟ ଦେଖ, କୌଣସି ବିକର୍ମ ହୋଇନାହିଁ ତ। ଏହା ହେଉଛି ବିକର୍ମୀ ଦୁନିଆ, ବିକର୍ମୀ ସମ୍ବାଦ। ବିକର୍ମା ଜିତ ଦେବତା ମାନଙ୍କର ସମ୍ବାଦ ବିଷୟରେ କାହାକୁ ହେଲେ ଜଣା ନାହିଁ। ବାପା ବୁଝାଉଛନ୍ତି ବିକର୍ମା ଜିତ ସମ୍ବାଦକୁ 5000 ବର୍ଷ ହେଲାଣି, ପୁଣି ପରେ ବିକର୍ମା ସମ୍ବାଦ ଆରମ୍ଭ ହେଉଛି। ଏଠାରେ ରାଜାମାନେ ମଧ୍ୟ ବିକର୍ମ ହିଁ କରୁଛନ୍ତି, ତେଣୁ ବାପା କହୁଛନ୍ତି କର୍ମ ଅକର୍ମ ବିକର୍ମର ଗତି ସମ୍ବନ୍ଧରେ ମୁଁ ତୁମମାନଙ୍କୁ ବୁଝାଉଛି। ରାବଣ ରାଜ୍ୟରେ ତୁମର କର୍ମ ବିକର୍ମ ହୋଇଯାଉଛି, ସତ୍ୟ ଯୁଗରେ କର୍ମ ଅକର୍ମ ହେବ, ବିକର୍ମ ହେବ ନାହିଁ, କାରଣ ସେଠାରେ ବିକାରର ନାମ ମଧ୍ୟ ରହିବ ନାହିଁ। ଜ୍ଞାନର ତୃତୀୟ ନେତ୍ର ଏବେ ତୁମକୁ ମିଳୁଛି। ଏବେ ତୁମେମାନେ ବାବାଙ୍କ ଦ୍ୱାରା ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ, ଯାହାକି ମନୁଷ୍ୟ କେହି କରିପାରିବେ ନାହିଁ। ବାବା ତୁମକୁ ତ୍ରିନେତ୍ରୀ ତ୍ରିକାଳଦର୍ଶୀ କରୁଛନ୍ତି। ପ୍ରଥମେ ଆସ୍ତିକ ହେଉଛ, ତାପରେ ପୁଣି ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛ। ସାରା ଡ୍ରାମାର ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି। ବ୍ରହ୍ମଲୋକ ସୂକ୍ଷ୍ମଲୋକ 84 ଜନ୍ମର ଚକ୍ର ସବୁ ବୁଦ୍ଧିରେ ଅଛି। ପରେ ପୁଣି ଅନ୍ୟ ଧର୍ମ ସବୁ ଆସୁଛି, ଧୀରେ ଧୀରେ ବୃଦ୍ଧି ହୋଇ ଚାଲିଛି। ତେବେ ଧର୍ମ ସ୍ଥାପକ ମାନଙ୍କୁ ଗୁରୁ କୁହାଯିବ ନାହିଁ। ସମସ୍ତଙ୍କର ସଦ୍ଗତି କରୁଥିବା ସଦ୍ଗୁରୁ କେବଳ ଜଣେ ହିଁ ଅଟନ୍ତି, ବାକି ଅନ୍ୟ କେହି ସଦ୍ଗତି କରିବା ପାଇଁ ଆସୁନାହାନ୍ତି, ସେମାନେ ଧର୍ମ ସ୍ଥାପକ ଅଟନ୍ତି। ଖ୍ରୀଷ୍ଟଙ୍କୁ ସ୍ମରଣ କରିଲେ ସଦ୍ଗତି ମିଳିବ ନାହିଁ, ବିକର୍ମ ମଧ୍ୟ ବିନାଶ ହେବ ନାହିଁ, ସେମାନଙ୍କୁ ମଧ୍ୟ ଭକ୍ତି ମାର୍ଗରେ ଅଛନ୍ତି ବୋଲି କୁହାଯିବ। ଜ୍ଞାନର ମାର୍ଗରେ କେବଳ ତୁମେ ଅଛ, ତୁମେ ହେଉଛ ପଣ୍ଡା। ସମସ୍ତଙ୍କୁ ଶାନ୍ତି ଧାମ ସୁଖ ଧାମର ରାସ୍ତା ବତାଉଛ। ବାବା ମଧ୍ୟ ମୁକ୍ତିଦାତା ଗାଇଡ ଅଟନ୍ତି, ତାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ। ଏବେ ତୁମେମାନେ ନିଜର ବିକର୍ମ ବିନାଶ କରିବାର ପୁରୁଷାର୍ଥ କରୁଛ, ତେଣୁ ତୁମକୁ ଧ୍ୟାନ ଦେବାକୁ ହେବ ଯେ ଗୋଟିଏ ପାର୍ଶ୍ୱରେ ବିକର୍ମ ବିନାଶ କରିବାର ପୁରୁଷାର୍ଥ କରୁଥିବ, ପୁଣି ଅନ୍ୟ ପାର୍ଶ୍ୱରେ ବିକର୍ମ ମଧ୍ୟ ହେଉନଥିବ। ପୁରୁଷାର୍ଥ କରିବା ସହିତ ଯଦି ବିକର୍ମ କରିବ, ତେବେ 100 ଗୁଣା ଦଣ୍ଡ ହୋଇଯିବ, ତେଣୁ ଯେତେ ସମ୍ଭବ ବିକର୍ମ କର ନାହିଁ, ନଚେତ ଏଡିସନ ଅର୍ଥାତ ତାହା ମଧ୍ୟ ମିଶିଯିବ, ନାମ ମଧ୍ୟ ବଦନାମ କରିବ। ତୁମେମାନେ ଜାଣିଛ ଯେ ଭଗବାନ ଆମକୁ ପାଠ ପଢ଼ାଉଛନ୍ତି, ତେଣୁ କୌଣସି ବିକର୍ମ କରିବା ଉଚିତ ନୁହେଁ। ଛୋଟ ଚୋରି ହେଉ ଅଥବା ବଡ ଚୋରି, ପାପ ତ ହେବ ନା? ଏହି ଆଖି ବହୁ ଧୋକା ଦେଉଛି, ବାପା ପିଲାମାନଙ୍କର ଚଳଣିରୁ ବୁଝି ଯାଉଛନ୍ତି, ତେଣୁ ଏକଥା କେବେ ବିଚାରରେ ମଧ୍ୟ ନ ଆସୁ ଯେ ଇଏ ମୋର ସ୍ତ୍ରୀ ଅଟେ। ଆମେ ବ୍ରହ୍ମା କୁମାର କୁମାରୀ ଶ୍ରୀ ବାବାଙ୍କର ନାତି ଅଟୁ। ଆମେ ବାବାଙ୍କ ପାଖରେ ପ୍ରତିଜ୍ଞା କରିଛୁ, ରାକ୍ଷୀ ବାନ୍ଧିଛୁ, ପୁଣି ଆଖି କାହିଁକି ଧୋକା ଦେଉଛି? ଯୋଗ ବଳ ଦ୍ୱାରା ଯେକୌଣସି କର୍ମେନ୍ଦ୍ରିୟର ଧୋକାରୁ ମୁକ୍ତ ହୋଇପାରିବ, ସେଥିପାଇଁ ବହୁତ ମେହନତ ଦରକାର। ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଧାରଣା କର, ଚାର୍ଟ ଲେଖ। ସ୍ତ୍ରୀ ପୁରୁଷ ମଧ୍ୟ ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା ହୁଅ, ଆମେ ବାବାଙ୍କ ଠାରୁ ପୁରା ବର୍ଷା ନେବୁ, ଶିକ୍ଷକଙ୍କ ଠାରୁ ପୁରା ପାଠ ପଢିବୁ। ଏପରି ଶିକ୍ଷକ ଆଉ କେବେ ମିଳିବେ ନାହିଁ, ଯିଏକି ବେହଦର ଜ୍ଞାନ ଦେଉଛନ୍ତି। ଲକ୍ଷ୍ମୀ ନାରାୟଣ ମୋତେ ଏକଥା ଜାଣି ନାହାନ୍ତି, ତେବେ ତାଙ୍କ ପଛରେ ଯେଉଁମାନେ ଆସୁଛନ୍ତି ସେମାନେ କିପରି ଜାଣିବେ? ବାବା କହୁଛନ୍ତି, ଏହି ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନକୁ କେବଳ ତୁମେମାନେ ହିଁ ଜାଣୁଛ, ତାହା ମଧ୍ୟ ସଙ୍ଗମରେ ହିଁ ଜାଣୁଛ। ବାବା ବହୁତ ବୁଝାଉଛନ୍ତି, ଏହା କର, ଏପରି କର, ପୁଣି ଏଠାରୁ ଉଠିଲେ ତ ଖଲାସ। ଏ କଥା ବୁଝୁନାହାନ୍ତି ଯେ ଶିବ ବାବା ଆମକୁ କହୁଛନ୍ତି, ସର୍ବଦା ଶିବ ବାବା କହୁଛନ୍ତି ବୋଲି ମନେ କରିବା ଉଚିତ। ବାବା କହୁଛନ୍ତି, ଏହାଙ୍କର ଫଟୋ ମଧ୍ୟ ରଖ ନାହିଁ, ଏହି ରଥକୁ ତ ବାବା ଲୋନରେ ନେଇଛନ୍ତି, ଇଏ ମଧ୍ୟ ପୁରୁଷାର୍ଥୀ ଅଟନ୍ତି, ଇଏ ମଧ୍ୟ କହୁଛନ୍ତି ଯେ ମୁଁ ବାବାଙ୍କ ଠାରୁ ବର୍ଷା ନେଉଛି, ତୁମ ସଦୃଶ ଏହାଙ୍କର ମଧ୍ୟ ଛାତ୍ର ଜୀବନ ଅଟେ, ସମୟ ଆସିବ ତୁମର ବହୁତ ମହିମା ହେବ, ଏବେ ତ ତୁମେମାନେ ପୂଜ୍ୟ ଦେବତା ହେବା ପାଇଁ ପାଠ ପଢୁଛ, ପୁଣି ସତ୍ୟ ଯୁଗରେ ତୁମେ ଦେବତା ହେବ। ଏସବୁ କଥା ବାପାଙ୍କ ବିନା କେହି ବୁଝାଇ ପାରିବେ ନାହିଁ, ଯଦି ଭାଗ୍ୟରେ ନାହିଁ ତେବେ ସଂଶୟ ଆସୁଛି, ଶିବ ବାବା କିପରି ଆସି ପାଠ ପଢାଇବେ, ମୁଁ ମାନିବି ନାହିଁ, ଯଦି ନ ମାନିବ ତେବେ ଶିବ ବାବାଙ୍କୁ ସ୍ମରଣ କିପରି କରିବ, ବିକର୍ମ ମଧ୍ୟ ବିନାଶ ହୋଇପାରିବ ନାହିଁ। ବର୍ତ୍ତମାନ ସାରା ରାଜଧାନୀ କ୍ରମାନ୍ୱୟରେ ସ୍ଥାପନ ହେଉଛି, ସେଠାରେ ଦାସଦାସୀ ମଧ୍ୟ ଦରକାର ନା? ରାଜାମାନଙ୍କୁ ଯୌତୁକରେ ଦାସୀମାନେ ମିଳିଥାନ୍ତି, ଏଇଠାରେ ହିଁ ଯଦି ଏତେ ଦାସୀ ରଖୁଛନ୍ତି ତେବେ ପୁଣି ସତ୍ୟ ଯୁଗରେ କେତେ ହେବେ? ଏପରି ଢିଲା ପୁରୁଷାର୍ଥ କରିବାର ଉଚିତ ନୁହେଁ, ଯେପରି ସେଠାରେ ଦାସଦାସୀ ହେବ, ତୁମେ ମାନେ ବାପାଙ୍କୁ ପଚାରି ପାର, ବାପା ଏବେ ଯଦି ଶରୀର ତ୍ୟାଗ କରିଦେବେ ତେବେ କି ପଦ ମିଳିବ? ବାପା ତୁରନ୍ତ କହିଦେବେ, ନିଜର ଚଟ ନିଜେ ଦେଖ, ଶେଷ ସମୟରେ କ୍ରମାନ୍ୱୟରେ କର୍ମାତୀତ ଅବସ୍ଥା ହେବ। ଏହା ହେଉଛି ସତ୍ୟ ରୋଜଗାର। ହଦ୍ର ରୋଜଗାରରେ ରାତି ଦିନ କେତେ ବ୍ୟସ୍ତ ରହୁଛ? ସଚ୍ଚା ଖେଳାଳି ଗୋଟିଏ ହାତରେ ଖାଆନ୍ତି ଏବଂ ଅନ୍ୟ ହାତରେ ଫୋନରେ କାରବାର ଚଳାଇଥାନ୍ତି। ଏବେ କୁହ, ଏପରି ଲୋକେ ଜ୍ଞାନରେ ଚାଲିପାରିବେ? କହୁଛନ୍ତି ଆମକୁ ଫୁର୍ସତ ନାହିଁ। ଆରେ ସତ୍ୟ ରାଜତ୍ୱ ମିଳୁଛି ବାବାଙ୍କୁ କେବଳ ସ୍ମରଣ କରିଲେ, ବିକର୍ମ ବିନାଶ ହେବ। ଅଷ୍ଟ ଦେବତା ଆଦିଙ୍କୁ ମଧ୍ୟ ସ୍ମରଣ କରିଥାନ୍ତି ନା, କିନ୍ତୁ ତାଙ୍କୁ ସ୍ମରଣ କରିଲେ କିଛି ବି ମିଳୁନାହିଁ। ବାପା ବାରମ୍ବାର ପ୍ରତ୍ୟେକ କଥା ବୁଝାଉଛନ୍ତି, ତେଣୁ ଏପରି କେହି କହିପାରିବେ ନାହିଁ ଯେ ଅମୁକ କଥା ଉପରେ ଆମକୁ ବୁଝାଇ ନାହାନ୍ତି। ତୁମକୁ ସମସ୍ତଙ୍କୁ ସନ୍ଦେଶ ମଧ୍ୟ ଦେବାକୁ ହେବ। ଉଡ଼ାଜାହାଜରୁ ମଧ୍ୟ ପର୍ଚ୍ଚା ପକାଇବା ପାଇଁ ଚେଷ୍ଟା କରିବା ଉଚିତ। ସେଥିରେ ଲେଖୁଛ, ଶିବ ବାବା ଏପରି କହୁଛନ୍ତି, ବ୍ରହ୍ମା ମଧ୍ୟ ଶିବ ବାବାଙ୍କର ସନ୍ତାନ ଅଟନ୍ତି, ପ୍ରଜା ପିତା ଅଟନ୍ତି, ତେଣୁ ଇଏ ମଧ୍ୟ ପିତା ତ ସିଏ ମଧ୍ୟ ପିତା ଅଟନ୍ତି। ଶିବ ବାବା କହିବା ଦ୍ୱାରା ବହୁ ସନ୍ତାନ ମାନଙ୍କ ଆଖିରେ ପ୍ରେମର ଲୁହ ଆସିଯାଉଛି। ଏମିତି ବହୁତ ଅଛନ୍ତି ଯେଉଁମାନେ ବାବାଙ୍କୁ ଦେଖି ମଧ୍ୟ ନାହାନ୍ତି। ଲେଖୁଛନ୍ତି, ବାବା କେବେ ଆସି ଆପଣଙ୍କ ସହିତ ମିଶିବୁ, ବାବା ବନ୍ଧନରୁ ମୁକ୍ତ କର। ବହୁତଙ୍କୁ ବାବା ଏବଂ ପ୍ରିନ୍ସଙ୍କର ମଧ୍ୟ ସାକ୍ଷାତକାର ହେଉଛି। ଆଗକୁ ଗଲେ ବହୁତଙ୍କୁ ସାକ୍ଷାତକାର ହେବ, ତଥାପି ପୁରୁଷାର୍ଥତା କରିବାକୁ ପଡିବ। ମୃତ୍ୟୁ ସମୟରେ ମଧ୍ୟ ମନୁଷ୍ୟଙ୍କୁ କହିଥାନ୍ତି ଯେ ଭଗବାନଙ୍କୁ ମନେ ପକାଅ। ତୁମେ ମଧ୍ୟ ଦେଖିବ ଯେ ଶେଷ ସମୟରେ ସମସ୍ତେ ଖୁବ୍ ପୁରୁଷାର୍ଥ କରିବେ, ଯୋଗ କରିବାରେ ଲାଗି ପଡିବେ। ବାବା ରାୟ ଦେଉଛନ୍ତି, ପିଲାମାନେ ଯେତେ ସମୟ ମିଳୁଛି ସେଥିରେ ପୁରୁଷାର୍ଥ କରି ମେକଅପ୍ କର। ବାବାଙ୍କ ସ୍ମୃତିରେ ରହି ବିକର୍ମ ବିନାଶ କରିଲେ ପଛରେ ଆସି ମଧ୍ୟ ଆଗକୁ ଯାଇପାରିବ। ଯେପରି ଟ୍ରେନ୍ ଲେଟ୍ ହେଲେ ରାସ୍ତାରେ ମେକଅପ୍ କରି ନେଇଥାଏ ନା, ତୁମକୁ ମଧ୍ୟ ଏଠାରେ ସମୟ ମିଳୁଛି ତ ଗପ୍ କରି ନିଅ, ଏଠାକୁ ଆସି ରୋଜଗାର କରିବାରେ ଲାଗିଯାଅ। ବାବା ରାୟ ମଧ୍ୟ ଦେଉଛନ୍ତି, ଏପରି କର, ନିଜର କଲ୍ୟାଣ କର, ବାବାଙ୍କ ଶ୍ରୀମତରେ ଚାଲ, ଉଡ଼ାଜାହାଜରୁ ପଚା ପରିଚୟ ପତ୍ର ପକାଅ, ଫଳରେ ମନୁଷ୍ୟ ବୁଝିଯିବେ ଯେ ବାସ୍ତବରେ ଏମାନେ ଠିକ୍ ସନ୍ଦେଶ ଦେଉଛନ୍ତି। ଭାରତ କେତେ ବଡ଼ ସମସ୍ତେ ଜାଣିବା ଦରକାର। ପୁଣି ଏପରି କେହି କହିପାରିବେ ନାହିଁ ଯେ ବାପା ଆମେ ତ ଜାଣିପାରିଲୁ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ସେନ୍ସେବୁଲ ଅର୍ଥାତ ବୁଦ୍ଧିମାନ ହୋଇ ନିଜର ଯାଞ୍ଚ କରିବାକୁ ହେବ କି ଆଖି ମୋତେ ଧୋକା ଦେଉନାହିଁ ତ, କୌଣସି କର୍ମେନ୍ଦ୍ରିୟର ବଶବର୍ତ୍ତୀ ହୋଇ ଓଲଟା କର୍ମ କରିବାର ନାହିଁ, ଯୋଗର ବଳ ଦ୍ୱାରା କର୍ମେନ୍ଦ୍ରିୟର ଧୋକାରୁ ମୁକ୍ତ ହେବାକୁ ପଡିବ। ନମ୍ବର ଦୁଇ, ଏହି ସଚ୍ଚା ରୋଜଗାର ପାଇଁ ସମୟ ବାହାର କରିବାକୁ ହେବ, ପଛରେ ଆସିଥିଲେ ମଧ୍ୟ ପୁରୁଷାର୍ଥରେ ମେକଅପ୍ କରିନେବାକୁ ହେବ, ଏହା ବିକର୍ମ ବିନାଶ କରିବାର ସମୟ, ସେଥିପାଇଁ ଏବେ କୌଣସି ନୂଆ ବିକର୍ମ କରିବାର ନାହିଁ। ବରଧନ, ବାଳକ ତଥା ମାଲିକ ହେବାର ପାଠ ଦ୍ୱାରା ନିରହଙ୍କାରୀ ଏବଂ ନିରାକାରୀ ହୁଅ। ପରମାତ୍ମା ପିତାଙ୍କର ବାଳକ ହେବା ଅର୍ଥାତ୍ ଲୌକିକ ଜୀବନର ପରିବର୍ତ୍ତନ ହେବା। କେହି କେତେ ବି ବଡ଼ ଦେଶର ମାଲିକ ହୋଇଥାଉ ବା ବିଶାଳ ଧନ ସମ୍ପତ୍ତିର ଅଥବା ପରିବାରର ମାଲିକ ହୋଇଥାଉ, କିନ୍ତୁ ବାବାଙ୍କ ନିକଟରେ ସମସ୍ତେ ବାଳକ ଅଟନ୍ତି। ତୁମେ ବ୍ରାହ୍ମଣ ପିଲାମାନେ ମଧ୍ୟ ବାଳକ ହେବା କାରଣରୁ ବର୍ତ୍ତମାନ ଚିନ୍ତାମୁକ୍ତ ସମ୍ରାଟ ହେଉଛ ଏବଂ ଭବିଷ୍ୟତରେ ବିଶ୍ୱର ମାଲିକ ହେଉଛ। ମୁଁ ବାଳକ ତଥା ମାଲିକ ଅଟେ ଏହି ସ୍ମୃତି ସର୍ବଦା ନିରହଙ୍କାରୀ ନିରାକାରୀ ସ୍ଥିତିର ଅନୁଭବ କରାଇଥାଏ। ବାଳକ ହେବା ଅର୍ଥ ସନ୍ତାନ ହେବା ଏବଂ ସନ୍ତାନ ହେବା ଅର୍ଥ ମାୟା ଠାରୁ ସୁରକ୍ଷିତ ହୋଇଯିବା। ସ୍ଲୋଗାନ, ପ୍ରସନ୍ନତା ହିଁ ବ୍ରହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ, ତେଣୁ ସର୍ବଦା ପ୍ରସନ୍ନ ଚିତ୍ ହୋଇ ରୁହ। ଅବ୍ୟକ୍ତ ଇଶାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେଉଁ କାର୍ଯ୍ୟ ଆଜିର ଅନେକ ପଦ୍ମପତି ମାନେ ମଧ୍ୟ କରିପାରିବେ ନାହିଁ, କିନ୍ତୁ ତୁମର ଗୋଟିଏ ସଂକଳ୍ପ କୌଣସି ବି ଆତ୍ମାକୁ ପଦ୍ମପତି କରିପାରିବ। ସେଥିପାଇଁ ନିଜର ଶ୍ରେଷ୍ଠ ସଂକଳ୍ପର ଶକ୍ତିକୁ କ୍ଷମା କର। ଶ୍ରେଷ୍ଠ ସଂକଳ୍ପର ଶକ୍ତିକୁ ଏଭଳି ସ୍ୱଚ୍ଛ କରିଦିଅ ଯାହାକି ସେଥିରେ ଟିକିଏ ବି ବ୍ୟର୍ଥର ସ୍ୱଚ୍ଛତା ନ ରହୁ। ତେବେ ଦେଖିବ ଏହି ଶକ୍ତି ଚମତ୍କାରୀ କାର୍ଯ୍ୟ କରି ଦେଖାଇବ। ଆଚ୍ଛା, ଓମ୍ ଶାନ୍ତି।